आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଜୀବନ କେବଳ ଆବଶ୍ୟକତା ମଧ୍ୟରେ ସୀମିତ ନ ରହି ମାନବିକତାର ପ୍ରତିଫଳନ ହେବା ଆବଶ୍ୟକ, କହିଲେ ରାଷ୍ଟ୍ରପତି। ଦେଶର ଯୁବପିଢ଼ିଙ୍କୁ ସଶକ୍ତ କରିବା ଲାଗି ଆରମ୍ଭ ହୋଇଥିବା କୌଶଳ ଭାରତ ଅଭିଯାନକୁ ଆଜି ପୁରିଲା 10 ବର୍ଷ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ 18 ଦିନ ବିତାଇବା ପରେ ଆଜି ପୃଥିବୀକୁ ଫେରୁଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ତାସ୍କେଣ୍ଟରେ ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ। ଆମର ଜୀବନଯାତ୍ରା କେବଳ ଖାଦ୍ୟ, ବସ୍ତ୍ର, ବାସଗୃହ ମଧ୍ୟରେ ସୀମିତ ନ ରହି ମାନବିକତାର ଏକ ପ୍ରକୃଷ୍ଟ ପ୍ରତିଫଳନ ହେବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଆଜି କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର 3ୟୋଦଶ ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ମାନବିକତାର ବିକାଶ ହେଉଛି ବର୍ତ୍ତମାନର ମଣିଷର ଆବଶ୍ୟକତା।
ପାଠ କେବଳ ଜୀବନ ବିତେଇବା ମାଧ୍ୟମ ନୁହେଁ, ମନୁଷ୍ୟ ପରି ମନୁଷ୍ୟ ଭଳିଆ ଜୀବନ ନୌକାକୁ ଯଦି ଆମେ ଚାଳନ କରିବା, ତାହେଲେ ଆଜି ଦୁନିଆରେ ଯେଉଁ ସବୁ ଘଟଣା ଘଟିଥାଉଛି, ପ୍ରତ୍ୟେକ ପାଦେ ପାଦେ ଆମେ ଅସୁରକ୍ଷିତ ମନେ କରୁଛୁ। ମୋତେ ଲାଗୁଛି ଆଜିଠୁ ସଂକଳ୍ପ ନେବା, ଜୀବନଯାତ୍ରା ଖାଲି ଖାଦ୍ୟ, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ସୀମିତ ନ ରହିଯାଉ, ମାନବିକତାର ବିକାଶ ମଧ୍ୟ ହେଉ, ଯେଉଁଟା ମନୁଷ୍ୟ ପାଇଁ ପ୍ରଯୁଜ୍ୟ।
ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ 2047 ବିକଶିତ ଭାରତର ଲକ୍ଷ୍ୟ ପୂରଣ ଲାଗି ଆମର ସାମର୍ଥ୍ୟକୁ ସାର୍ବଜନୀନ କରିବା ଏବଂ ସଫଳତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଆଦିତ୍ୟ L1, ଚନ୍ଦ୍ରଯାନ 3 ଅଭିଯାନ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାତ୍ରାକୁ ଦେଶର ଅନନ୍ୟ ସଫଳତା ଭାବେ ବର୍ଣ୍ଣନା କରିବା ସହ ଏହାଦ୍ୱାରା ଦେଶର ଗୌରବ ବୃଦ୍ଧି ପାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ବର୍ତ୍ତମାନ ଆମ ଦେଶ ଅମୃତକାଳ ମଧ୍ୟ ଦେଇ ଗତି କରୁଛି। 2047 ସ୍ୱାଧୀନତାର ଶତାବ୍ଦୀ ପାଳନ କରିବା ବେଳକୁ ଭାରତ ଏକ ବିକଶିତ ରାଷ୍ଟ୍ର ରୂପାନ୍ତରିତ ହୋଇ ଏହି ଜାତୀୟ ଲକ୍ଷ୍ୟ ପଥରେ ଆମ ଦେଶ ବର୍ତ୍ତମାନ ଅଗ୍ରସର ହେଉଛି। ଅଳ୍ପ ଦିନ ମଧ୍ୟରେ ଆମେ ଲାଭ କରିଥିବା ବିଶେଷ ସଫଳତା ଭାରତର ସାମର୍ଥ୍ୟକୁ ସାର୍ବଜନୀନ କରିଛି। ନିକଟରେ ଭାରତୀୟ ମହାକାଶଚାରୀ ଶ୍ରୀ ଶୁଭାଂଶୁ ଶୁକ୍ଳା ବୋଧହୁଏ ଆଜି କାଲି ସକାଳେ ସେ ଫେରି ଆସିବେ। ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରରେ ପହଞ୍ଚି ମହାକାଶରେ ତ୍ରିରଙ୍ଗା ଉଡ଼ାଇଛନ୍ତି। ତା ପୂର୍ବରୁ ଆଦିତ୍ୟ L1 ଓ ଚନ୍ଦ୍ରଯାନ 3 ସଫଳତାରେ ଭାରତର ଗୌରବ ବଢ଼ିଛି। ମୁଁ ଆଶା କରିବି ଓଡ଼ିଶାର ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ଚେଷ୍ଟା କରନ୍ତୁ, ତାର ଲିଡିଂ ନେବ ଏ ରେଭେନ୍ସା ବିଶ୍ୱବିଦ୍ୟାଳୟ।
ଆଜି ରାଷ୍ଟ୍ରପତି କଟକ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର 3 କୋଠାର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେଇ 2024 ପାଇଁ କଳିଙ୍ଗରତ୍ନ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ସନ୍ଧ୍ୟାରେ ଓଡ଼ିଶା ଗସ୍ତ ଶେଷ କରି ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର 5ମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ DRDO ଆଜି ଭାରତୀୟ ନୌସେନାକୁ 6 ଉନ୍ନତମାନର ବୈଷୟିକ ଜ୍ଞାନକୌଶଳଯୁକ୍ତ ଉତ୍ପାଦ ପ୍ରଦାନ କରିଛି। ଏଗୁଡ଼ିକ ମଧ୍ୟରେ ଆକାଶମାର୍ଗରୁ ଗାମା ବିକିରଣ ସର୍ବେକ୍ଷଣ ବ୍ୟବସ୍ଥା, ପରିବେଶ ସର୍ବେକ୍ଷଣ ଯାନ, ରେଡିଓଲୋଜି ନିରୀକ୍ଷଣ ବ୍ୟବସ୍ଥା, ଗଭୀର ଜଳରାଶିରେ ଗାମା ବିକିରଣ ନିରୀକ୍ଷଣ ବ୍ୟବସ୍ଥା ଆଦି ଉତ୍ପାଦ ରହିଛି। DRDO ଅଧ୍ୟକ୍ଷ ଏହିସବୁ ଉତ୍ପାଦଗୁଡ଼ିକୁ ରାଜସ୍ଥାନର ଯୋଧପୁରସ୍ଥିତ ପ୍ରତିରକ୍ଷା ଲାବୋରେଟୋରୀରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ନୌସେନାର ଉପମୁଖ୍ୟ ଆଡମିରାଲ ଶ୍ରୀରାମ ଅମରଙ୍କୁ ପ୍ରଦାନ କରିଛନ୍ତି। କୌଶଲ ଭାରତ ଅଭିଯାନକୁ ଆଜି 10 ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2015 ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଯୁବପିଢ଼ିକୁ ଶିଳ୍ପ ଆବଶ୍ୟକତା ସମ୍ପନ୍ନ କୌଶଳ ପ୍ରଶିକ୍ଷଣ ପ୍ରଦାନ କରି ନିଯୁକ୍ତି ପ୍ରଦାନ କରିବା ଏବଂ ସମାବେଶୀ ଜୀବନଶୈଳୀ ଦିଗରେ ପ୍ରେରିତ କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ଜାତିସଂଘର ସାଧାରଣ ସଭାରେ 2014 ଆଜିର ଦିନଟିକୁ ବିଶ୍ୱ ଯୁବା କୌଶଳ ଦିବସ ଭାବେ ପାଳନ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ କୌଶଳ ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା। କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ଚୌଧୁରୀ ଏହି ଅବସରରେ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇବା ସହ ବିଭିନ୍ନ କ୍ଷେତ୍ରରେ କୌଶଳ ବିକାଶ କରି ଯୁବପିଢ଼ିଙ୍କୁ ସଶକ୍ତ କରାଯିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କୌଶଲ ଭାରତ ଅଭିଯାନ ଅନେକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ମହିଳା ଏବଂ ଅବହେଳିତ ସମ୍ପ୍ରଦାୟମାନଙ୍କ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି। ए संपर्क करे एक रिपोर्ट।
कौशल विकास मंत्रालय ने अपनी विभिन्न योजनाओं के माध्यम से 6 करोड़ से अधिक युवाओं को सशक्त बनाया है ताकि उनके लिए रोजगार के नए अवसर पैदा हो सकें। प्रधानमंत्री कौशल विकास योजना के तहत 2015 से अब तक 38 क्षेत्रों में 1,60,00,000 से अधिक युवाओं को प्रशिक्षण दिया गया। इनमें से 45% महिलाएं हैं और युवाओं का एक बड़ा हिस्सा अनुसूचित जाति, अनुसूचित जनजाति और अन्य पिछड़ा वर्ग से आता है। इन योजनाओं के तहत युवाओं को निर्माण, पारंपरिक शिल्प, स्वास्थ्य सेवा, सूचना प्रौद्योगिकी और इलेक्ट्रॉनिक्स जैसे क्षेत्रों में प्रशिक्षण दिया जा रहा है। दीपेंद्र कुमार, आकाशवाणी समाचार, दिल्ली।
आपण माने संवाद सुनछंती आकाशवाणी रो। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଆଜିଅମ୍-4 ମିଶନ୍ର 3 ଜଣ କ୍ରୁ ସଦସ୍ୟ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ 18 ଦିନ ବିତାଇବା ପରେ ଆଜି ପୃଥିବୀକୁ ଫେରିବେ। ଗତକାଲି ମହାକାଶ କେନ୍ଦ୍ରରୁ ଅଲଗା ହେବା ପରେ ସ୍ପେସ୍ ଏକ୍ସ ଡ୍ରାଗନ୍ 22 ଘଣ୍ଟାର ଯାତ୍ରା ଆରମ୍ଭ କରିଛି। ଆଜି ଅପରାହ୍ନ 3 ଟାରେ ଆମେରିକାର କାଲିଫର୍ଣ୍ଣିଆ ଉପକୂଳରେ ଡ୍ରାଗନ୍ କ୍ୟାପ୍ସୁଲ୍ ଅବତରଣ କରିବା ଆଶା କରାଯାଉଛି। ଆକ୍ସିଅମ୍-4 ମିଶନ୍ର ମହାକାଶ ଯାତ୍ରା ଗତ ଜୁନ୍ 25 ତାରିଖରେ ଆରମ୍ଭ ହୋଇଥିଲା। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ମହାକାଶକୁ ଯାଇଥିବା ଦ୍ୱିତୀୟ ଭାରତୀୟ ହୋଇଥିବା ବେଳେ 1984 ମହାକାଶଚାରୀ ରାକେଶ ଶର୍ମା ଏହି ସୁଯୋଗ ପାଇଥିଲେ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଶ୍ରୀ ଶୁକ୍ଳା ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଭାରତ ସମ୍ପର୍କୀୟ 7ଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ କରିଥିଲେ। ଏହି ପରୀକ୍ଷଣଗୁଡ଼ିକ ଭବିଷ୍ୟତର ମହାକାଶ ଅଭିଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଅନୁଷ୍ଠିତ ବିଦାୟୀ ଉତ୍ସବରେ ଶୁଭାଂଶୁ କହିଥିଲେ ଭାରତ ମହତ୍ୱାକାଂକ୍ଷା ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। ସେ କହିଥିଲେ ଭାରତ ଏବେ ବି ମହାକାଶରୁ ସାରେ ଯାହା ସେ ଆଚ୍ଛା ଦେଖାଯାଉଛି। ଓଡ଼ିଶାର ବାଲେଶ୍ୱର ଛାତ୍ରୀମୃତ୍ୟୁ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଶ୍ୱାସନା ଦେଇଛନ୍ତି। ଅଧ୍ୟାପକଙ୍କ ବିରୁଦ୍ଧରେ ନିର୍ଯାତନା ଅଭିଯୋଗ ଆଣି ଆତ୍ମହତ୍ୟା ଉଦ୍ୟମ କରିଥିବା ଓଡ଼ିଶାର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ମୃତ୍ୟୁ ଘଟିଛି। ସମ୍ପୃକ୍ତ କଲେଜର ଜଣେ ଅଧ୍ୟାପକଙ୍କ ଦ୍ୱାରା ସେ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣକ 95% ପୋଡ଼ିଯାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ମୃତକଙ୍କ ପରିବାରକୁ 20 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଏମ୍ସରେ ଛାତ୍ରୀଙ୍କ ପିତାମାତାଙ୍କୁ ଭେଟି ଗଭୀର ଚିନ୍ତା ପ୍ରକାଶ କରିଥିଲେ। ସେ ମଧ୍ୟ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କଠାରୁ ପୀଡ଼ିତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ପଶ୍ଚିମବଙ୍ଗର 34 ଜଣ ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ନୌସେନା ଗିରଫ କରିଛି। ସେମାନଙ୍କୁ ଆଜି ସକାଳେ ବାଂଲାଦେଶର ଏକ କୋର୍ଟରେ ହାଜର କରାଯାଇଥିଲା। ସମ୍ପୃକ୍ତ ମତ୍ସ୍ୟଜୀବୀମାନେ ବାଂଲାଦେଶର ଜଳରାଶି ମଧ୍ୟକୁ ପ୍ରବେଶ କରିବା ଲାଗି ଉଦ୍ୟମ କରୁଥିବାର ଅଭିଯୋଗ ହୋଇଛି। ସେମାନଙ୍କଠାରୁ 2ଟି ମାଛଧରା ଟ୍ରଲର ଜବତ କରାଯାଇଛି। ଗିରଫ କରାଯିବା ପରେ ସମ୍ପୃକ୍ତ ମତ୍ସ୍ୟଜୀବୀ ଏବଂ ଟ୍ରଲରକୁ ବାଂଲାଦେଶର ମଙ୍ଗଳା ବନ୍ଦରକୁ ନିଆଯାଇଛି। ସୂଚନା ଅନୁଯାୟୀ ଏହି 34 ଜଣିଆ ମତ୍ସ୍ୟଜୀବୀ ଦଳ ଦକ୍ଷିଣ 24 ପ୍ରଗଣାର କାକଦ୍ୱୀପଠାରୁ ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ଯାଇଥିଲେ। ଇତିମଧ୍ୟରେ ପଶ୍ଚିମବଙ୍ଗ ସରକାର ବାଂଲାଦେଶ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିଥିବା ଜଣାପଡ଼ିଛି। ତାସ୍କେଣ୍ଟଠାରେ ଗତକାଲି ରାତିରେ ଅନୁଷ୍ଠିତ ଭାରତର 20 ବର୍ଷରୁ କମ୍ ମହିଳା ଦଳ ଓ ଉଜ୍ବେକିସ୍ତାନ ମଧ୍ୟରେ ଅନୁଷ୍ଠିତ ଆନ୍ତର୍ଜାତିକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ କରିବାକୁ ସମର୍ଥ ହୋଇଥିଲେ। ଉଜ୍ବେକିସ୍ତାନ ଖେଳର 38ତମ ମିନିଟ୍ରେ ଗୋଲ୍ କରିଥିବା ବେଳେ ଭାରତ 79ତମ ମିନିଟ୍ରେ ଗୋଲ୍ କରିଥିଲା। ଲର୍ଡ଼ସ୍ରେ ଅନୁଷ୍ଠିତ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଇଂଲଣ୍ଡ 22 ରନ୍ରେ ଭାରତକୁ ପରାସ୍ତ କରିଛି। ଏହି ମ୍ୟାଚ୍ର ଦ୍ୱିତୀୟ ଇନିଂସରେ 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 170 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ରବୀନ୍ଦ୍ର ଜାଡେଜା 61 ରନ୍ କରି ଅପରାଜିତ ରହିଥିଲେ। ଇଂଲଣ୍ଡର ଜୋଫ୍ରା ଆର୍ଚର୍ ଏବଂ ବେନ୍ ଷ୍ଟୋକ୍ସ 3ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ପୂର୍ବରୁ ଘରୋଇ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ 192 ରନ୍ର ସମସ୍ତ ୱିକେଟ୍ ହରାଇଥିଲା। ପ୍ରଥମ ଇନିଂସରେ ଭାରତ ଏବଂ ଇଂଲଣ୍ଡ ଉଭୟ 387 ଲେଖାଏଁ ରନ୍ କରିଥିଲେ। ଏହି 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଇଂଲଣ୍ଡ 2-1 ଆଗରେ ରହିଛି। ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆସନ୍ତା 23 ତାରିଖରୁ ମାଞ୍ଚେଷ୍ଟରଠାରେ ଖେଳାଯିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଜୀବନ କେବଳ ଆବଶ୍ୟକତା ମଧ୍ୟରେ ସୀମିତ ନ ରହି ମାନବିକତାର ପ୍ରତିଫଳନ ହେବା ଆବଶ୍ୟକ, କହିଲେ ରାଷ୍ଟ୍ରପତି। ଦେଶର ଯୁବପିଢ଼ିଙ୍କୁ ସଶକ୍ତ କରିବା ଲାଗି ଆରମ୍ଭ ହୋଇଥିବା କୌଶଳ ଭାରତ ଅଭିଯାନକୁ ଆଜି ପୁରିଲା 10 ବର୍ଷ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ 18 ଦିନ ବିତାଇବା ପରେ ଆଜି ପୃଥିବୀକୁ ଫେରୁଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ତାସ୍କେଣ୍ଟଠାରେ ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ। ସମ୍ବାଦ ଶେଷ ହେଲା।